26। ଈଶ୍ୱରଙ୍କ ବାକ୍ୟ ସତ୍ୟ, ଈଶ୍ୱର କେବେ ବି ମିଥ୍ୟା କହନ୍ତି ନାହିଁ। ଈଶ୍ୱର ଆଦମଙ୍କୁ ପ୍ରତିଜ୍ଞା କରି କହିଥିଲେ ସେ ଜଣେ ମନୋନୀତଙ୍କୁ ପଠେଇବେ ଓ ଶୈତାନଙ୍କୁ ବିନାଶ କରିବା ପାଇଁ। ସେ ନୋହଙ୍କୁ ସତର୍କବାଣୀ ଦେଇ କହିଲେ ସମସ୍ତ ମନ୍ଦ ଓ ଦୁଷ୍ଟ ଲୋକଙ୍କ ବିନାଶ କରିବେ। ଈଶ୍ୱର ଆୟୁବଙ୍କ ଦ୍ୱାରା ଜଣାନ୍ତି ଆମ ପାଇଁ ସର୍ବୋତ୍ତମ ବିଷୟ କରନ୍ତି। ପୁଣି ସେ ଅବ୍ରାହ୍ମଙ୍କୁ ଦେଖାଇଲେ ଯେ ଈଶ୍ୱର ସର୍ବଦା ପ୍ରତିଜ୍ଞା ରକ୍ଷା କରନ୍ତି। ଏହି ଛବିରେ ଶିଶୁ ଯୀଶୁଙ୍କୁ ଦେଖନ୍ତୁ। ଉପଯୁକ୍ତ ସମୟରେ ସେ ଇସ୍ରାଏଲ ଦେଶରେ ଜନ୍ମଗ୍ରହଣ କଲେ। ତାହାଙ୍କ ମାତାଙ୍କ ନାମ ମରିୟମ। ସେ ଅବ୍ରାହ୍ମ ଓ ଇସହାକଙ୍କ ବଂଶଜ ଅଟନ୍ତି, କିନ୍ତୁ ତାଙ୍କ ପିତା ଏକମାତ୍ର ସତ୍ୟ ଈଶ୍ୱର। ଯୀଶୁ ହିଁ ସମଗ୍ର ପୃଥିବୀକୁ ଆଶୀର୍ବାଦ ଆଣୁଥିବା ବ୍ୟକ୍ତି ଅଟନ୍ତି। ସେ ହିଁ ଶୟତାନଙ୍କୁ ପରାଜୟ କରି ଆମକୁ ଈଶ୍ୱରଙ୍କ ନିକଟକୁ ଫେରାଇବା ବ୍ୟକ୍ତି ଅଟନ୍ତି।